ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। କେନ୍ଦ୍ର ସରକାରୀ କର୍ମଚାରୀ ଆର୍ ପେନ୍ସନ୍ଭୋଗୀମାନଙ୍କର ବଢ଼ଲା ମହଙ୍ଗା ଭତ୍ତା ଆର୍ ସହାୟତା। ରବି ଫସଲ ଲାଗି ଭିନ୍ ଭିନ୍ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବଢ଼ାଲେ କେନ୍ଦ୍ର ସରକାର। ତିନିଦିନିଆ ହରିୟାଣା ଆର୍ ମୁମ୍ବାଇ ଗସ୍ତଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଆର୍ କୁମାର ପୁନି ଲାଗି ଗାଁନୁ ସହର ତକ୍ ଉଷ୍ନାକି। ରାଜରାଜେଶ୍ୱରୀ ବେସ୍ତି ଦର୍ଶନ ଦେଉଛନ୍ ମା ସମଲେଶ୍ୱରୀ। ଆଉ ଗୋଟେ ଉନ୍ନତ ଜୀବନ ଆଉ ଉଜ୍ଜଳ ଭବିଷ୍ୟତ ଲାଗି ଖାଦ୍ୟର ଅଧିକାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ଖାଦ୍ୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାଥି ଆଜି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ର ବୈଠକଟି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଡିଏ ଆର୍ ପେନ୍ସନ୍ଭୋଗୀମାନଙ୍କୁ ମହଙ୍ଗା ସହାୟତା ଡିଆର୍ଥି ଅତିରିକ୍ତ କିସ୍ତି ବଢ଼ାବାରକେ ନିଷ୍ପଭି ହୋଇଛି। ବଢ଼ତି ଦରଦାମର ଭର୍ଣ୍ଣା ଲାଗି ମୂଲ ଦରମା ପେନ୍ସନ୍ର ଇହାଦେର 50% ଉପରେ ଅତିରିକ୍ତ 3% ଡିଏ ଆଉ ଡିଆର୍ ବୃଦ୍ଧିକେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିଶ ଆଧାରଥି ସ୍ୱୀକୃତ ଫର୍ମୁଲା ମୁତାବିକ ଏହି ବୃଦ୍ଧି କରାଯାଇଛି। ଡିଏ ଆର୍ ଡିଆର୍ ବଢ଼ାବାର କାରଣରୁ ରାଜକୋଷ ଉପରେ ବଛରକ 9448 କୋଟି 35 ଲକ୍ଷ ଟଙ୍କାର ମିଶାଗୁଲା ଭାର ପଡ଼ବା। ଏହି ବଢ଼ତିର ଲାଗି ପାଖାପାଖି 49,18,000 କେନ୍ଦ୍ର ସରକାରଙ୍କ କର୍ମଚାରୀ ଆର୍ 64,98,000 ପେନ୍ସନ୍ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି। 2025-26 ବିପଣନ ଋତୁର ଲାଗି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବଢ଼ାବାର ପ୍ରସ୍ତାବକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାଥି ଆଜି ହୋଇଥିବା ଆର୍ଥିକ ବ୍ୟାପାର ବାବଦର କ୍ୟାବିନେଟ୍ କମିଟିର ବୈଠକଟି ଅନୁମୋଦନ କରାଯାଇଛି। ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଦରବର ଉଚିତ ମୂଲ୍ୟ ଦେବାରକେ ସୁନିଶ୍ଚିତ କରିବା ଲାଗି ସରକାର 2025-26 ବିପଣନ ଋତୁର ଲାଗି ରବି ଫସଲର ଏମ୍ଏସ୍ପି ବଢ଼େଇଛନ୍। ଚନା ଫି କ୍ୱିଣ୍ଟାଲ୍ଙ୍କ ଏମ୍ଏସ୍ପି 210 ଟଙ୍କା, ଗହମ 150 ଟଙ୍କା, କୁସୁମ 140 ଆର୍ ଯ 130 ଟଙ୍କା ବଢ଼ାଯାଇଛି। ହେନ୍ତା କଲା ଆର୍ ଥୋପ ସୁରସୁର ଲାଗି ସବୁଠାନୁ ଯହ କ୍ୱିଣ୍ଟାଲ୍ଙ୍କ 300 ଟଙ୍କା ବଢ଼ାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାନୁ ହରିୟାଣା ଆର୍ ମୁମ୍ବାଇ ଗସ୍ତଥି ଯାଇଛନ୍। ଆଇବାକାଲି ଚଣ୍ଡୀଗଡ଼ଠାରେ ନବଗଠିତ ହରିୟାଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବଟି ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଚଣ୍ଡୀଗଡ଼ନ ଏନ୍ଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକଟି ବିଲ୍ ଶ୍ରୀ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚଣ୍ଡୀଗଡ଼ ଗସ୍ତ ଉତ୍ରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁମ୍ବାଇନ ଆଇବା ଶୁକ୍ରବାର ଦିନ ଭାରତନ ରସାୟନିକ କ୍ଷେତ୍ରନ ସମ୍ଭାବନା ବାବଦର ଗୋଟିଏ ସମ୍ମିଳନୀଠି ଯୋଗ ଦେବେ। ଶୁକ୍ରବାର ଉପରବେଲା ଆର୍ ଶନିବାର ସକାଳେ ସେ ମୁମ୍ବାଇନ ଆଇବା ମେକ୍ ଇନ୍ ଓଡ଼ିଶା ଲାଗି ନିବେଶକ ସମ୍ମିଳନୀଠି ଯୋଗ ଦେବେ। ସେହିଦିନ ସଞ୍ଜବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱର ଫିରବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ଅତିରିକ୍ତ ବଜେଟ୍ ତିଆରି ନେଇକରି ବିଭାଗମାନଙ୍କ ପାଖକୁ ପ୍ରସ୍ତାବ ଆହ୍ୱାନ କରିଛନ୍। ଅନ୍ଲାଇନ୍ ଜରିଏ ଯୋଜନା ଆଉ ସଂଯୋଜନା ବିଭାଗ ଆର୍ ଅର୍ଥ ବିଭାଗ ପାଶେ ପ୍ରସ୍ତାବ ଦାଖଲ କରବାରକେ କୁହାଯାଇଛି। ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଇ ବାବଦେ ସବୁ ବିଭାଗକେ ଚିଠି ଲେଖିଛନ୍। ପ୍ରଶାସନିକ ଖର୍ଚ୍ଚା ବାବଦର ପ୍ରସ୍ତାବ ଆଇବା 30 ତାରିଖ ତକ୍ ଦାଖଲ କରବାରକେ କୁହାଯାଇଛି। ବିଧାନସଭାର ଆଇବା ଶୀତକାଳୀନ ଅଧିବେଶନଟି ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ଅନୁମାନ ରହିଛି। ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ଏନ୍ଏସ୍ଜିର ପ୍ରତିଷ୍ଠା ଦିବସ ଉଲ୍ଗୁନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରିକି ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ଲାଗି ଏନ୍ଏସ୍ଜି ଯବାନମାନଙ୍କର ଅତୁଟ ସମର୍ପଣ, ସାହସ, ସଂକଳ୍ପ ଆର୍ ପ୍ରତିବଦ୍ଧତାକେ ଉଚ୍ଚ ପ୍ରଶଂସା କରିଛନ୍। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭିଲ୍ ଏନ୍ଏସ୍ଜିର ପ୍ରତିଷ୍ଠା ଦିବସଟି ଶୁଭେଚ୍ଛା ଜଣାଇଛନ୍। ଶ୍ରୀ ଶାହା ଏନ୍ଏସ୍ଜି ସର୍ବତ୍ର ସର୍ବୋତ୍ତମ ସୁରକ୍ଷାର ଲକ୍ଷ୍ୟ ପୂରଣ କରିଛେ ବୋଲି କହିଛନ୍। କର୍ତ୍ତବ୍ୟ ସମ୍ପାଦନ ସମୟଥି ଜୀବନ ବଳିଦାନ ଦେଇଥିବା ଏନ୍ଏସ୍ଜି ଯବାନମାନଙ୍କ ଉଦ୍ଦେଶ୍ୟଥି ଶ୍ରୀ ଶାହା ସାମାଜିକ ଗଣମାଧ୍ୟମ ଜରିଏ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍। ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଆଇବା 27 ତାରିଖ ଦିନ ହେବା। ଇ ବାବଦର ବିଜ୍ଞପ୍ତି ଓଡ଼ିଶା ଲୋକସେବା ଆୟୋଗ ତରଫ ବାହାରିଛି। ଭୁବନେଶ୍ୱର, ସମ୍ବଲପୁର, କଟକ, ବ୍ରହ୍ମପୁର ଆର୍ ବାଲେଶ୍ୱର ଏହି ପରୀକ୍ଷା କରାଯିବା। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ଅତିରିକ୍ତ 40 ମିନିଟ୍ ସମୟ ଦେବାରକେ ନିଷ୍ପଭି ହୋଇଛି। ପ୍ରବେଶ ପ୍ରମାଣପତ୍ର ଆର୍ ପରୀକ୍ଷା ବାବଦର ନିୟମାବଳୀ ଓଡ଼ିଶା ଲୋକସେବା ଆୟୋଗ ୱେବ୍ସାଇଟ୍ଟି ମିଳିବା ବୋଲି ବିଜ୍ଞପ୍ତି କୁହାଯାଇଛି। ଢେଙ୍କାନାଳ ଆଜିଠାନୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମୂଲ ହୋଇଛି। କଳସ ଯାତ୍ରା, ଆବାହନ, ପୂଜା ଉତ୍ରୁ ସଞ୍ଜବେଳେ ଉତ୍ସବ ମୂଲ ହୋଇଛି। ଏଗାର ଦିନ ତକ ଚାଲବାର୍କେ ଥିବାର ଇ ପୂଜା ଉତ୍ସବ ଲାଗି ଢେଙ୍କାନାଲ ସହର ଉତ୍ସବ ମୁଖର ହେଇଛି। ହେନ୍ତା ସମ୍ବଲପୁର ସହରର ମୁଦିପଡ଼ା ଆର୍ ଅଲଗା ଜାଗାମାନଙ୍କେ ଗଜଲକ୍ଷ୍ମୀ ପୂଜାର ଲାଗି କଲସ ଶୋଭାଯାତ୍ରା ବାହାରିଥିଲା। ଇନ ପୂଜା ସମିଆଥି ସଞ୍ଜବେଲେ ଭଜନ ସମାରୋହର କାର୍ଯ୍ୟକ୍ରମ ରଖାଯାଇଛି। ଜିଲ୍ଲାର ହୀରାକୁଦ, ରେଢ଼ାଖୋଲ, ସହଯୋଗନଗର, ସାକ୍ଷୀ ଗୋପୀନାଥପଡ଼ା, କାଲିବାଡ଼ି, ବୁଢ଼ାକଟା, କଦଲିଗଡ଼, ତ୍ରିବଣପୁର, କୁକୁଡ଼ା ବାହାଲି, ପନ୍କିମାଲ, ଗୋଶାଲାବାଗିର ଭିନ୍ ଭିନ୍ ଜାଗାନ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଓ ପବିତ୍ର କୁମାର ପୂର୍ଣ୍ଣିମା ଉଲ୍ଗୁନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ମା'ଙ୍କର ଅପାର କରୁଣାନୁ ସମସ୍ତଙ୍କର ଜୀବନ ସୁଖ ସମୃଦ୍ଧି ଆର ଧନଧାନ୍ୟଥି ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍। ହେନ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଗଜଲକ୍ଷ୍ମୀ ପୂଜା ଆର୍ କୁମାର ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ସମଲେଶ୍ୱରୀ ଆଜ ଭକ୍ତମାନଙ୍କୁ ରାଜରାଜେଶ୍ୱରୀ ବେସ୍ତି ଦର୍ଶନ ଦେଉଛନ୍। ବର୍ଷକ ଥରେ ଦଶରାପୁନି କି କୁମାର ପୂର୍ଣ୍ଣିମା ଦିନ ସମଲେଶ୍ୱରୀଙ୍କର ଇ ମନୋହର ରୂପ ଦର୍ଶନ ଲାଗି ଭକ୍ତମାନଙ୍କର ଜବର ଭିଡ଼ ହୋଇଛି। ଚାରିଶହ ବରଷନୁ ଅତକା ସମୟନୁ ଦଶରାପୁନି ଦିନ ଗୁଡ଼ିର ଭଣ୍ଡାର ଘରେ ଥିବା ସୁନା ରୂପା ଆର୍ ଭିନ୍ ଭିନ୍ ପଥରର ଆଭୂଷଣ ସମଲେଇ ମା'ଙ୍କ ଧାରଣ କରାଯାଏସି। ସେନ୍ତା ସହରର ପାଟଣେଶ୍ୱରୀ, ବାଟମଙ୍ଗଳା, ବନଦୁର୍ଗା, ଭୁବନେଶ୍ୱରୀ ଆର୍ ଅଲଗା ଗ୍ରାମଦେବୀ ପୀଠମାନଙ୍କେ ଆଜ ବିଶେଷ ପୂଜାନୀତି କରାଯାଇଥିଲା। ସଞ୍ଜବେଲେ ଜିଲ୍ଲାର ଦେବୀ ମନ୍ଦିରମାନଙ୍କେ ଦଧିନୌତି ନ ମହାଆଲତି ଉତ୍ରୁ ନୂଆ ଧ୍ୱଜା ଲଗାଯାଇଥିଲା। ପୂଜକ ପରିବାରର ସଦସ୍ୟମାନେ ଆଖଡ଼ା ପ୍ରଦର୍ଶନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ମାହେଶ୍ୱରୀ ପୀଠମାନଙ୍କେ ଆଜ କୁମାର ଉତ୍ସବ ଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାର ଜାଲୋଏ ଆର୍ କାନପୁରଠାରେ ମାହେଶ୍ୱରୀ ଆର୍ ପରମେଶ୍ୱରୀ ଗୋଟିଏ ଶୋଭାଯାତ୍ରା ଥି ଦେମୁଲ ଯାତ୍ରା ନ ପହଞ୍ଚିବାର ଉତ୍ରୁ ବାଡ଼ି ନୃତ୍ୟ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଜ ଆଶ୍ୱିନ ମାସର ଉଜ୍ଜଳ ପଖର ଚତୁର୍ଦ୍ଦଶୀ ଉଲ୍ଗୁନେ ପୁରୀ ଶ୍ରୀମନ୍ଦିର ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ହେବା ଦ୍ୱିତୀୟ ଭୋଗମଣ୍ଡପ ନୀତି ଉତ୍ରୁ ଇ ବିଶେଷ ନୀତି ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ଦତ୍ତ ମହାପାତ୍ର, ଦୈତାପତି ଆର୍ ଅଲଗା ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି କରିବେ। ଇ ନୀତି ଅତି ଗୁପ୍ତ ନୀତି ହୋଇଥିବାରୁ ବନକ ଲାଗି ସମିଆଥି ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି। ସଞ୍ଜବେଲର 7 ବଜେ ବନକ ଲାଗି ନୀତି ମୂଲ ହେବାର ସହିତ ପାଖାପାଖି 4 ଘଣ୍ଟା ତକ ସାଧାରଣ ଦର୍ଶନ ବନ୍ଦ ରହିବା। ସମସ୍ତଙ୍କର ଲାଗି ଖାଦ୍ୟ ନିରାପତ୍ତାର ଗୁରୁତ୍ୱକେ ଉପଲବ୍ଧି କରିକରି ଫି ବଛର ଆଜିର ଦିନକେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଉଛି। କ୍ଷୁଧା ନିବାରଣକେ ନଜରଥି ରଖିକରି ସରକାରୀ ସ୍ତରଥି ନିଆଯାଇଥିବାର ବହୁଟେ ପଦକ୍ଷେପ ବାବଦେ ଜନସଚେତନତା ବଢ଼ାବାର ଇ ଦିବସର ଉଦ୍ଦେଶ୍ୟ। ବିଶ୍ୱ ଖାଦ୍ୟ ଦିବସର ଇ ବଛରର ବାର୍ତ୍ତା ରଖାଯାଇଛି ଗୋଟେ ଉନ୍ନତ ଜୀବନ ଆଉ ଉଜ୍ଜଳ ଭବିଷ୍ୟତ ଲାଗି ଖାଦ୍ୟର ଅଧିକାର। 1945 ମସିହାର ଆଜିର ଦିନେ ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଇ ଦିବସକେ ସୋର କରିକରି ଫି ବଛର ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଉଛି। ଖାଦ୍ୟ ନିରାପତ୍ତା ସହିତ ଚାଷଥି ଲଗାୟତ ବିକାଶକେ ବି ପ୍ରାଧାନ୍ୟ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଶ୍ୱ ଖାଦ୍ୟ ଦିବସ ଉଲ୍ଗୁନେ ସାମାଜିକ ଗଣମାଧ୍ୟମ ଜରିଏ ପୋଷ୍ଟ କରିକରି ସବୁ ନାଗରିକମାନଙ୍କ ଲାଗି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରବାର ଉପରେ ଜୋର୍ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦର୍ଶୀ ନେତୃତ୍ୱଥି କାର୍ଯ୍ୟକାରୀ ହେଉଥିବା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ସବୁ ନାଗରିକମାନଙ୍କ ଲାଗି କଲ୍ୟାଣକାରୀ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବରଗଡ଼ ଜିଲ୍ଲାର ପାଇକମାଲର ନୃସିଂହନାଥଠାରେ ଆଜି ବିଶ୍ୱ ଖାଦ୍ୟ ଦିବସ ଉଲ୍ଗୁନେ ପାରମ୍ପରିକ ଚାଷ କ୍ଷେତ୍ରର ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 10 ଜଣ ଚାଷୀ ଭାଇ ବହିନମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକେ ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ। ଅହିଂସା କ୍ଲବ, ଭିତ୍ତିଭୂମି, ରାଇଜ୍ ଏଗେନ୍ଷ୍ଟ ହଙ୍ଗର ଇଣ୍ଡିଆ ତରଫ ହୋଇଥିବା ଏହି କାର୍ଯ୍ୟକ୍ରମଟି ଦେଶୀ ଖାଦ୍ୟ, ପିଠାପନା, ବିହନ ଆର୍ ଡାଏଲ୍ ଆର୍ ମଡ଼ିଆ ପ୍ରଦର୍ଶନୀ ହୋଇଥିଲା। ସମ୍ବଲପୁର ମହାନଗର ଇଲାକାନ ପାଏନ୍ ବଢ଼ି ନିୟନ୍ତ୍ରଣ ଉଦ୍ବୃତ୍ତ ପାଏନ୍ର ପରିଚାଳନା ସୁବ୍ୟବସ୍ଥା ଆର୍ ପାଏନ୍ ଠୁଲାବାର ବ୍ୟବସ୍ଥା ଲାଗି ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ବନାବାର କାମ ଚାଲିଛି। ଧୋବିଜୋର, ଟାଙ୍ଗନାନାଲା ଆର୍ ହଡ଼ର ଜୋର୍ର ଡିଜିପିଏସ୍ ସର୍ଭେ କାମ ପୂରା ହୋଇସାରିଛି। ଇହାଦେ ମନ୍ଦଲିଆ ଆର୍ ମାଲତି ଜୋର୍ର ସର୍ଭେ କାମ ଚାଲିଛି ବୋଲି ମହାନଗର ନିଗମ କମିଶନର ବେଦଭୂଷଣ ସୂଚନା ଦେଇଛନ୍ତି। ଦେବଗଡ଼ ଜିଲ୍ଲାର ସାଧାରଣ ବିତରଣ ବ୍ୟବସ୍ଥା ଇ କେୱାଇସି ବାବଦେ ଗୋଟିଏ ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ରାସନ କାର୍ଡ ହିତାଧିକାରୀମାନଙ୍କର କେୱାଇସି ଯାଞ୍ଚ, ଗ୍ରାମ ପଞ୍ଚାୟତମାନଙ୍କେ ଟିଡିଏସ୍ କ୍ୟାସ୍ବୁକ୍ ତନଖି, ସାଧାରଣ ବିତରଣ ବ୍ୟବସ୍ଥାର ଖାଇବାର ଦରବ ଉଠାଣ ଆର୍ ବିତରଣ ବାଗିର ବିଷୟ ବୈଠକନ ଆଲୋଚନା କରାଯାଇଥିଲା। শেষে মুখিয়া খবর ফের খায় কেন্দ্র সরকারি কর্মচারী আর পেনশন ভোগী মানকর বড়লা মহঙ্গা ভত্তা আর সহায়তা রবি ফসল লাগি ভিন ভিন শস্যর সর্বনিম্ন সহায়ক মূল্য এমএসপি বড়ালে কেন্দ্র সরকার তিনদিনিয়া হরিয়ানা আর মুম্বাই গস্তি মুখ্যমন্ত্রী মোহন চরণ মাঝি শ্রী শ্রী গজলক্ষ্মী পূজা আর কুমার পুনির লাগি গাঁ শহর তক উষ্ণাকি রাজরাজেশ্বরী বেস্তি দর্শন দেউছন মা সমলেশ্বরী আর গোটে উন্নত জীবন আর উজ্জ্বল ভবিষ্যৎ লাগি খাদ্যর অধিকার বার্তা নিকি আজ পালন করা যাচ্ছে বিশ্ব খাদ্য দিবস। আজির আঞ্চলিক খবর ইন শেষ হল। জুহার।